ଲକ୍ଷ୍ମଣଙ୍କୁ ରାମଚନ୍ଦ୍ର କହିଥିଲେ ହସି ହସି, ଲକ୍ଷ୍ମଣଙ୍କୁ ରାମଚନ୍ଦ୍ର କହିଥିଲେ ହସି ହସି। ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗଦପି ଗରିଅସି, ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗଦପି ଗରିଅସି। ଜୟ ଶ୍ରୀରାମ ଜୟ ଶ୍ରୀରାମ
ଜୟ ଶ୍ରୀରାମ ଜୟ ଶ୍ରୀରାମ ଜୟ ଶ୍ରୀରାମ ଜୟ ଶ୍ରୀରାମ।
ରାବଣ ନିଧନ ପରେ ଲଙ୍କା ପୁରୀ ହେଲା ଶାନ୍ତ, ଅଶୋକ ବନରୁ ମା ଜାନକୀ ହୋଇଲେ ମୁକ୍ତ। ବିଭୀଷଣ ଶ୍ରୀରାମଙ୍କୁ କରିଲେ ତ ନିବେଦନ, ବିଜେ ହୁଅନ୍ତୁ ହେ ପ୍ରଭୁ ସ୍ୱର୍ଣ୍ଣ ଲଙ୍କା ସିଂହାସନ। ଆପଣ ହୋଇଲେ ରାଜା ଲଙ୍କା ପୁରୀ ହେବ ଖୁସି, ଧନ୍ୟ ହୋଇବେ ହେ ପ୍ରଭୁ ସାରା ଲଙ୍କାପୁରବାସୀ।
ଜୟ ଶ୍ରୀରାମ ଜୟ ଶ୍ରୀରାମ ଜୟ ଶ୍ରୀରାମ ଜୟ ଶ୍ରୀରାମ।
ବିଭୀଷଣଙ୍କ କଥାକୁ କରିତ ହିଁ ସମର୍ଥନ, ଶ୍ରୀରାମଙ୍କୁ କହିଲେ ତ ବୀର ଅନୁଜ ଲକ୍ଷ୍ମଣ। ଅଯୋଧ୍ୟାକୁ ଯିବା କାହିଁ ଭରତ ସେଠି ଯେ ରାଜା, ତାଙ୍କ ସହ କୁହ କିଆ ବୃଥ ବିବାଦ କରିବା। ଲକ୍ଷ୍ମଣଙ୍କ କଥା ଶୁଣି କୁହନ୍ତି ଶ୍ରୀରାମ ହସି, କି ହୋଇବ ଆମ୍ଭର ବା ଲଙ୍କା ସିଂହାସନେ ବସି। ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗଦପି ଗରିଅସି, ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗଦପି ଗରିଅସି। ଜୟ ଶ୍ରୀରାମ ଜୟ ଶ୍ରୀରାମ
ଜୟ ଶ୍ରୀରାମ ଜୟ ଶ୍ରୀରାମ ଜୟ ଶ୍ରୀରାମ ଜୟ ଶ୍ରୀରାମ।
ଆମ୍ଭ ପାଇଁ ବଡ଼ ଆମ ପ୍ରିୟ ଅଯୋଧ୍ୟା ନଗର, ମାଟି ପାଣି ତାର ସବୁ ଆମ ପାଇଁ ଆପଣାର। ସଂସ୍କୃତରେ ଶୋକଟିଏ ତହିଁ କହିଥିଲେ ପ୍ରଭୁ, ଆନନ୍ଦ ରାମାୟଣରେ ଯାହା ଲେଖା ଅଛି ସବୁ।
ମିତ୍ରାଣି ଧନ ଧନ୍ୟାନି ପ୍ରଜାନାଂ ସମ୍ମତାନିବ, ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗଦପି ଗରିଅସି।
ଜୟ ଶ୍ରୀରାମ ଜୟ ଶ୍ରୀରାମ
ଜୟ ଶ୍ରୀରାମ ଜୟ ଶ୍ରୀରାମ ଜୟ ଶ୍ରୀରାମ ଜୟ ଶ୍ରୀରାମ।
ଜୟ ଶ୍ରୀରାମ ଜୟ ଶ୍ରୀରାମ ଜୟ ଶ୍ରୀରାମ।
ପ୍ରଭୁଙ୍କର ସେହି କଥା ଶୁଣି ସବୁ ହେଲେ ଧନ୍ୟ, ମାଟି ପାଇଁ ଆହା ସତେ ପ୍ରେମ ଅନନ୍ୟ। ବନ୍ଧୁ ବିଭୀଷଣ ଦେଇ ତାଙ୍କ ଏଲଙ୍କା ରାଜକୁ, ସଭିଙ୍କୁ କହିଲେ ପ୍ରଭୁ ଅଯୋଧ୍ୟା ଫେରି ଯିବାକୁ। ପ୍ରଭୁଙ୍କୁ ବିଦାୟ ଦେଲେ ଭୀଷଣ ହସି ହସି ଶ୍ରୀରାମଙ୍କ ବାଣୀ ଆଜି ଧରଣୀ ହେଉଛି ଘୋଷି ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗଦପି ଗରିଅସି ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗଦପି ଗରିଅସି ଜୟ ଶ୍ରୀରାମ ଜୟ ଶ୍ରୀରାମ।